ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ଜାତୀୟ ସମବାୟ ନୀତି 2025ର ଶୁଭାରମ୍ଭ କଲେ ସମବାୟ ମନ୍ତ୍ରୀ ଅମିତ ଶାହା। ନୂତନ ନୀତିରେ ଗାଁକୁ ସଶକ୍ତ କରିବା ଲକ୍ଷ୍ୟ, ପ୍ରତିଷ୍ଠା ହେବ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ। ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ କମିଟି ବୈଠକରେ ମିଶନ ବାତ୍ସଲ୍ୟ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନେଇ ଗୁରୁତ୍ୱ ପ୍ରଦାନ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେଉଛି ଚିତାଲାଗି ନୀତି। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଜାତୀୟ ସମବାୟ ନୀତି 2025ର ଶୁଭାରମ୍ଭ କରିଛନ୍ତି। ନୂତନ ସମବାୟ ନୀତିରେ ମହିଳା, ଯୁବବର୍ଗ ଏବଂ ଅବହେଳିତ ସମୁଦାୟମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସମବାୟ ମନ୍ତ୍ରୀ କହିଛନ୍ତି, ନୂତନ ନୀତି ମାଧ୍ୟମରେ ପ୍ରତ୍ୟେକ ଗାଁକୁ ସଶକ୍ତ କରାଯିବ। ପ୍ରତ୍ୟେକ ଗ୍ରାମରେ ଅତିକମ୍ରେ ଗୋଟିଏ ଲେଖାଏଁ ସମବାୟ ସମିତି ପ୍ରତିଷ୍ଠା କରାଯିବ। ଆସନ୍ତା ବର୍ଷ ଫେବୃୟାରୀ ମାସ ସୁଦ୍ଧା 2 ଲକ୍ଷ ପ୍ରାଥମିକ କୃଷି ଋଣ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ସମବାୟ ସଂସ୍ଥାଗୁଡ଼ିକୁ ସମାବେଶୀ କରିବା, ବୃତ୍ତି ଭାବେ ଏହାର ପରିଚାଳନା ଏବଂ ଗ୍ରାମୀଣ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଓ ଜୀବିକା ସୃଷ୍ଟି କରିବା ଏହି ନୀତିର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଶାହା କହିଛନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱର ବିକାଶ ଓ ପ୍ରଶିକ୍ଷଣ ପାଇଁ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଦକ୍ଷତା ବିକାଶକୁ ଅଧିକ ପ୍ରୋତ୍ସାହନ ଦିଆଯିବା ସହ ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟକ୍ଷେତ୍ର, ବୀମା ଆଦିର ବିକାଶ ପାଇଁ ଯୋଜନା ରହିଛି। ଶ୍ରୀ ଶାହା କହିଛନ୍ତି, ନୂତନ ସମବାୟ ନୀତିରେ ସାମଗ୍ରିକ ବିକାଶକୁ ଅଧିକ ଧ୍ୟାନ ଦିଆଯାଇଛି।
2047 ବିକଶିତ ଭାରତ ବନାନା ଉସ୍କା ମିଶନ ପ୍ରଫେସନାଲ ଟ୍ରାନ୍ସପରେଣ୍ଟ ଓ ଟେକ୍ନିକ ସେ ଯୁକ୍ତ ଜିମ୍ମେଦାର ଓ ଆର୍ଥିକ ରୂପ ସେ ସ୍ୱତନ୍ତ୍ର ସଫଲ ଛୋଟି ଛୋଟି କୋଅପରେଟିଭ ଇକାଇଓ କୁ ବଢ଼ାନା ଔର ହର ଗାଁ ମେ ଏକ କୋଅପରେଟିଭ କମ ସେ କମ କରନା। ଏ ଲକ୍ଷ୍ୟ କେ ସାଥ ଆଜ ହମ ଆଗେ ବଢେ ଔର ଏ ଲକ୍ଷ୍ୟ କୁ ସିଦ୍ଧ କରନେ କେ ଲିଏ 6 ପିଲର ତୟ କିଏ ଗଏ। ନିୟୁ କା ସଶକ୍ତିକରଣ, ଗ୍ରାମୀଣ କ୍ଷେତ୍ର ପର ଜୋ ଇକାଇୟା କୋଅପରେଟିଭ କା କାମ କରି ହେ ଉସକୋ ମଜବୁତ କରନ।
ନୂତନ ଜାତୀୟ ସମବାୟ ନୀତି ପାଇଁ 48 ଜଣିଆ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଥିଲା। ରାଜ୍ୟ ସରକାର ଓଡ଼ିଶା ପୁଲିସ ସବ୍ଇନ୍ସପେକ୍ଟରରେ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 3 ବର୍ଷ ପର୍ଯ୍ୟନ୍ତ କୋହଳ କରିଛନ୍ତି। ଏନେଇ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏହି କୋହଳ କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। 2018 ସବ୍ଇନ୍ସପେକ୍ଟର ନିଯୁକ୍ତି ବନ୍ଦ ଥିବାରୁ ଏନେଇ ଏକ ମାମଲା ଦାୟର ହୋଇଥିଲା। ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ କମିଟି ବୈଠକରେ ବାତ୍ସଲ୍ୟ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁମାନଙ୍କ ପାଇଁ ସ୍କାର୍ଟ ଶିକ୍ଷା ବ୍ୟବସ୍ଥା, ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ଉତ୍ତମ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଶ୍ରୀ ଆହୁଜା ସବୁ ବିଭାଗର ମିଳିତ ପ୍ରୟାସରେ ଶିଶୁ ସୁରକ୍ଷା ଓ ଯତ୍ନର ବିଭିନ୍ନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଶିବାଶିଷ ବରାଳ ଏଥିରେ ଯୋଗଦେଇ ଜାତୀୟ ସାମାଜିକ ସହାୟତା ଓ ମଧୁବାବୁ ପେନ୍ସନ୍ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପେନ୍ସନ୍ ହିତାଧିକାରୀମାନଙ୍କୁ ମାସର 15-20 ତାରିଖ ମଧ୍ୟରେ ଭତ୍ତା ପ୍ରଦାନ କରିବା ନିମନ୍ତେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2 ଦିନିଆ ମାଲଦ୍ୱୀପ ଗସ୍ତରେ ଯାଉଛନ୍ତି। ମାଲଦ୍ୱୀପର ରାଜଧାନୀ ମାଲେଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ଭାରତର ବିଭିନ୍ନ ଲୋକନୃତ୍ୟ ମଧ୍ୟରେ ଛଉର ଏକ ସ୍ୱତନ୍ତ୍ର ପରିଚୟ ରହିଛି। 2010 ୟୁନେସ୍କୋ ପକ୍ଷରୁ ଛଉ ନୃତ୍ୟକୁ ଐତିହ୍ୟ ନୃତ୍ୟର ମାନ୍ୟତା ଦିଆଯାଇଛି। ନୃତ୍ୟ ଓ ଯୁଦ୍ଧକଳାର ଏକ ମିଶ୍ରିତ ରୂପ ହେଉଛି ଛଉ। ଏହି ନୃତ୍ୟ ପରମ୍ପରାରେ ରାମାୟଣ, ମହାଭାରତ ସହ ସ୍ଥାନୀୟ ଲୋକକଥାର ପ୍ରସଙ୍ଗକୁ ପରିବେଷଣ କରାଯାଇଥାଏ। ଛଉ ନୃତ୍ୟର ପ୍ରସ୍ତୁତି ସମ୍ପର୍କରେ ଜୀବନ ଭୟେଶ୍ୱର କହିଛନ୍ତି,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନେ ଆପଣା ହୁନର ଆପଣି କଲା ସାଂସ୍କୃତିକ ଧରୋହର ଦିଖାନେ କେ ଲିଏ ଭାରତୀୟ ନାଗରିକ ତୟାର ହେ। ମାଲେ ମେ ରହେନେ ୱାଲେ ଭାରତୀୟ ବଚ୍ଚେ ପ୍ରସିଦ୍ଧ ଛଉ ନୃତ୍ୟ ପେଶ୍ କର ପ୍ରଧାନମନ୍ତ୍ରୀ କା ସ୍ୱାଗତ କରେଙ୍ଗେ। 2010 में यूनेस्को द्वारा छऊ नृत्य को विरासत नृत्य का दर्जा दिया गया। यह नृत्य तथा मार्शल आर्ट्स का एकत्रित स्वरूप है।
कलाकार मैंने आवश्यक स्थले बिना मुखा कि मुखा धारण कर छऊ नृत्य परिवेशन करते नृत्य विभिन्न पारंपरिक वाद्यजंत्र व्यवहार कर विभिन्न सामाजिक स्तर और जातिगत पृष्ठभूमि लोक छऊ नृत्य सामाजिक प्रथा विश्वास वृत्ति और भाषा सह एकत्रित विश्वास कराए। आकाशवाणी कटक संवाद विभाग स्मृति रेखा तारिणिया।
ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ଆରମ୍ଭ ହୋଇଛି। ବାହୁଡ଼ା ଯାତ୍ରାର ପୋଡ଼ପିଠା ଏବଂ ନୀଳାଦ୍ରୀ ବିଚରେ ରସଗୋଲା ପରି ଚିତୋ ପିଠା ଏହି ନୀତିରେ ସ୍ୱତନ୍ତ୍ର ଭାବେ ଭୋଗ କରାଯାଇଥାଏ। ତିନି ଠାକୁରଙ୍କର ମସ୍ତକରେ ଦୀର୍ଘ ଦେଢ଼ମାସ ପରେ ଆଜି ଶ୍ରାବଣ ଅମାବାସ୍ୟାରେ ଚିତା ଲାଗି କରାଯାଇଛି। ପୌରାଣିକ ଉପାଖ୍ୟାନ ଅନୁଯାୟୀ ଦେବତା ଏବଂ ଅସୁରଙ୍କ ଦ୍ୱାରା କ୍ଷୀର ସମୁଦ୍ର ମନ୍ଥନ ସମୟରେ ଶ୍ରାବଣ ଅମାବାସ୍ୟା ଦିନ ହିଁ ଐରାବତ ହସ୍ତି ଏବଂ ଅନେକ ରତ୍ନ ବାହାରିଥିଲା। ଐରାବତ ହସ୍ତିକୁ ଇନ୍ଦ୍ର ନେଇଥିବା ବେଳେ ଭଗବାନ ବିଷ୍ଣୁଙ୍କ ପାଖରେ ରତ୍ନଗୁଡ଼ିକ ରହିଥିଲା। ସେଇଥିପାଇଁ ଶ୍ରାବଣ ଅମାବାସ୍ୟା ଦିନ ରତ୍ନଧାରଣ ଶୁଭ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ବରଗଡ଼ ଜିଲ୍ଲା ପାଇକମାଳର ଗନ୍ଧମାର୍ଥନ ପର୍ବତକୁ ବୁଲିବାକୁ ଯାଇ ଫସି ରହିଥିବା 17 ପର୍ଯ୍ୟଟକଙ୍କୁ ଜିଲ୍ଲା ପୁଲିସ୍ ଏବଂ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା କାରଣରୁ ପର୍ଯ୍ୟଟକମାନେ ଗନ୍ଧମାର୍ଥନ ପର୍ବତରେ ଅଟକି ଯାଇଥିଲେ। ପୁଲିସ୍ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ ପରେ ଗତ ରାତିରୁ ସେମାନଙ୍କୁ ଉଦ୍ଧାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବରଗଡ଼ ଏସ୍ପି ପ୍ରହ୍ଲାଦ ସହାୟ ମୀନା ବର୍ଷା ସମୟରେ ପର୍ଯ୍ୟଟକମାନଙ୍କୁ ଗନ୍ଧମାର୍ଥନ ପରିଭ୍ରମଣରେ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏଥିରେ ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ସମୀକ୍ଷା କରିବା ସହ ଶୃଙ୍ଖଳିତ ମତଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚନ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଟାଉନ୍ହଲ୍ଠାରେ ମତ୍ସ୍ୟଚାଷ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ଏଥିରେ ଯୋଗଦେଇ ଜିଲ୍ଲାରେ ମଧୁର ଜଳରେ ମତ୍ସ୍ୟଚାଷର ସମ୍ଭାବନା ରହିଥିବା ନେଇ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ମତ୍ସ୍ୟଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ମତ୍ସ୍ୟଚାଷୀମାନେ ଏଥିରେ ଯୋଗଦେଇଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କାଗଜବିହୀନ ଟିକେଟ୍ ପ୍ରଣାଳୀ ପ୍ରଚଳନ କରି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ରେଳବାଇରେ ଡିଜିଟାଲ୍ ପରିବର୍ତ୍ତନ ପାଇଁ ଏହା ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମୋବାଇଲ୍ ପ୍ଲାଟଫର୍ମରେ ୟୁଟିଏସ୍ ବ୍ୟବହାର କରି ଯାତ୍ରୀମାନେ ସିଧାସଳଖ ସ୍କାର୍ଟଫୋନ୍ରୁ ଯାତ୍ରା ଟିକେଟ୍ ସିଜିନ୍ ଟିକେଟ୍ ଏବଂ ପ୍ଲାଟଫର୍ମ ଟିକେଟ୍ ବୁକିଂ କରିପାରୁଛନ୍ତି। ବର୍ଦ୍ଧିତ ଚାହିଦାକୁ ପ୍ରୋହାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ୟୁଟିଏସ୍ ନେଟୱାର୍କକୁ ବିସ୍ତାର କରିଛି। 2024-25 ଜାରି ହୋଇଥିବା ଟିକେଟ୍ 90,005 ବୃଦ୍ଧି ପାଇ ଚଳିତ ଆର୍ଥିକ ବର୍ଷରେ 1,83,251 ପହଞ୍ଚିଛି ବୋଲି ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଢେଙ୍କାନାଳ ସଦର ମହକୁମାଠାରେ 79ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ପାଣିପାଗ ସାମୁଦ୍ରିକ ଝଡ଼ ଉଇଫା ଘୂର୍ଣ୍ଣିବଳୟ ରୂପରେ ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 4 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 609.43 ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 90,770 ଘନଫୁଟ ଜଳ ପ୍ରବେଶ କରୁଛି। ଏହାସହ 8 ସ୍ଲୁଇସ୍ ଗେଟ୍ ଦେଇ 1,55,359 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ଜାତୀୟ ସମବାୟ ନୀତି 2025 ଶୁଭାରମ୍ଭ କଲେ ସମବାୟ ମନ୍ତ୍ରୀ ଅମିତ ଶାହା। ନୂତନ ନୀତିରେ ଗାଁକୁ ସଶକ୍ତ କରିବା ଲକ୍ଷ୍ୟ। ପ୍ରତିଷ୍ଠା ହେବ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ। ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ କମିଟି ବୈଠକରେ ମିଶନ ବାତ୍ସଲ୍ୟ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ନେଇ ଗୁରୁତ୍ୱ ପ୍ରଦାନ। ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେଉଛି ଚିତାଲାଗି ନୀତି ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।